ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡ଼ିତ ପର୍ଯ୍ୟଟନକୁ ସରକାର ଦେଉଛନ୍ତି ପ୍ରାଧାନ୍ୟତା, କହିଲେ ପ୍ରଧାନମନ୍ତ୍ରୀ. ପୁଡୁଚେରୀଠାରେ 2,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ. ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ବିଦେଶୀ ନାଗରିକଙ୍କର ଭିସା ଅବଧି ଏବଂ ଅବସ୍ଥାନକୁ ନିୟମିତ କରିବା ନେଇ ସରକାରଙ୍କ ପକ୍ଷରୁ ପରାମର୍ଶବଳୀ ଜାରି. ନ୍ୟାୟପାଳିକା ପ୍ରତି ଦେଶର ଲୋକଙ୍କର ବିଶ୍ୱାସ ଏବଂ ସମ୍ମାନ ନିରନ୍ତର ଭାବେ ବୃଦ୍ଧି ପାଉଛି, କହିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ. ନାଗପୁର ରାଉଲଗାଓଁ କାରଖାନାରେ ଘଟିଥିବା ବିସ୍ଫୋରଣରେ 17 ଜଣଙ୍କର ମୃତ୍ୟୁ. ଏବଂ ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର 3:30 ଜିମ୍ବାୱେ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ 2,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ସହ ଅନ୍ୟ କେତେକର ଶିଳାନ୍ୟାସ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟକ୍ଷେତ୍ର ପର୍ଯ୍ୟଟନରେ ନିବେଶ ସହିତ ସରକାର ପୁଡୁଚେରୀକୁ ଉନ୍ନତିର ପଥରେ ଅଗ୍ରସର କରାଉଛନ୍ତି. ପୁଡୁଚେରୀରେ ମୁଣ୍ଡପିଛା ଆୟ ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ଏହି ଅଞ୍ଚଳର ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିଛି. ପୁଡୁଚେରୀ ଏକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି. ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି 1,142,23,00,000 ମୂଲ୍ୟର 19 ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି. ସେଥିମଧ୍ୟରେ ଇ ବସ୍ ଚଳାଚଳ, ସ୍କାର୍ଟ ସିଟି ମିଶନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆବାସ ଓ ପୁଡୁଚେରୀ ସରକାରଙ୍କ ପ୍ରମୁଖ ସ୍ୱରେଜ ଓ ଜଳଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ. 750 ଏକର କରସୁର ଓ ସେଦାରପେଟ ଶିଳ୍ପ ଇଷ୍ଟେଟ୍ ବିକାଶ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି. ପୁଡୁଚେରୀରେ 1,571,73,00,000 ମୂଲ୍ୟର 74 ପ୍ରକଳ୍ପର ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମୀଣ ରାସ୍ତା ନିର୍ମାଣ, ସହରାଞ୍ଚଳ ଯୋଗାଯୋଗ, ଡ୍ରେନେଜ୍ ନେଟୱର୍କ, ଛାତ୍ରାବାସ, କ୍ରୀଡ଼ା କମ୍ପ୍ଲେକ୍ସ ଆଦି ଅନ୍ତର୍ଭୁକ୍ତ. ଶ୍ରୀ ଅରବିନ୍ଦଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅରୋଭିଲ୍ରେ ବିଶ୍ୱ ଆଧ୍ୟାତ୍ମିକତା ମହୋତ୍ସବ 2026କୁ ଉଦ୍ଘାଟନ କରିଛନ୍ତି. ଅପରାହ୍ନରେ ଶ୍ରୀ ମୋଦି ମଦୁରାଇ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି. ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତରେ ଥିବା ସେଠାକାର ନାଗରିକଙ୍କ ଭିସା ଅବଧି ବୃଦ୍ଧି ଏବଂ ଅବସ୍ଥାନକୁ ନିୟମିତ କରିବା ଲକ୍ଷ୍ୟ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି. ବିଦେଶୀ ନାଗରିକମାନେ ଏ ସମ୍ପର୍କରେ ନିକଟତମ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଭିସା ସମୟ ବୃଦ୍ଧି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ପଞ୍ଜିକରଣ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ପରାମର୍ଶବଳୀରେ ସ୍ୱଷ୍ଟ କରାଯାଇଛି. ଅନ୍ୟପକ୍ଷରେ ପଶ୍ଚିମ ଏସିଆ ଅଞ୍ଚଳରେ ଥିବା ପ୍ରବାସୀ ଭାରତୀୟଙ୍କୁ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶବଳୀକୁ ପାଳନ କରିବାକୁ କୁହାଯାଇଛି. ଭାରତୀୟଙ୍କୁ ସେହି ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ କୁହାଯିବା ସହିତ ଅନାବଶ୍ୟକ ଚଳାଚଳକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି. ଯୁଦ୍ଧ ପରିସ୍ଥିତି ନେଇ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରବାସୀ ଭାରତୀୟଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ସମ୍ପୃକ୍ତ ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ଜରୁରୀକାଳୀନ ଟେଲିଫୋନ୍ ନମ୍ଘର ଏବଂ ଇମେଲ୍ ଆଇଡି ପ୍ରଦାନ କରାଯାଇଛି. ଆବଶ୍ୟକ ସ୍ଥଳେ ଟେଲିଫୋନ୍ ନମ୍ଘର ଏବଂ ଇମେଲ୍ ଆଇଡି ମାଧ୍ୟମରେ ଯଥାଶୀଘ୍ର ଯୋଗାଯୋଗ କରିବାକୁ ଦୂତାବାସଗୁଡ଼ିକ ପକ୍ଷରୁ କୁହାଯାଇଛି. ନ୍ୟାୟପାଳିକାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ଏବଂ ସମ୍ମାନ ନିରନ୍ତର ବୃଦ୍ଧି ପାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି. ଆନ୍ଧ୍ରପ୍ରଦେଶର ତିରୁପତି ଗ୍ରାମୀଣ ମଣ୍ଡଳସ୍ଥିତ ଡାମିନେଡୁଠାରେ ଆଜି ଏକ ନୂତନ ଜିଲ୍ଲା କୋର୍ଟ ପରିସରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି. ନ୍ୟାୟ ପ୍ରଦାନ ବ୍ୟବସ୍ଥା କେବଳ ଖଣ୍ଡପୀଠଙ୍କର ଦାୟିତ୍ୱ ନୁହେଁ, ବରଂ ଆଇନଜୀବୀମାନେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି. ଖଣ୍ଡପୀଠ ଏବଂ ବାର୍ ଗୋଟିଏ ଅନୁଷ୍ଠାନର ଦୁଇ ହାତ ବୋଲି ବର୍ଣ୍ଣନା କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଆଇନଜୀବୀଙ୍କ ସହଯୋଗ ଏବଂ ଦକ୍ଷ ପରିଚାଳନା ବିଚାର ବିଭାଗକୁ ଯୁକ୍ତିଯୁକ୍ତ ଏବଂ ସ୍ୱଷ୍ଟ ନିଷ୍ପତ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ. ଏହାଦ୍ୱାରା ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ବିଶ୍ୱାସ ଦୃଢ଼ ହୋଇଥାଏ. କୋର୍ଟ ପରିସରଗୁଡ଼ିକ ହସ୍ପିଟାଲ ଭଳି କାର୍ଯ୍ୟ କରିବା ଉଚିତ. ନ୍ୟାୟ ଭିକ୍ଷା ପାଇଁ କୋର୍ଟକୁ ଆସୁଥିବା ଜଣେ ବ୍ୟକ୍ତି ନିଜକୁ ନିରାପଦ ଅନୁଭବ କରିବା ସହିତ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ହେବା ଉଚିତ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ନାଗପୁରର ରାଉଲଗାଓଁ ସ୍ଥିତ ଏସ୍ବିଏଲ୍ ଏନର୍ଜି ଲିମିଟେଡ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ 17 ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିସ୍ଫୋରଣରେ 8 ଜଣ ଶ୍ରମିକ ଆହତ ହୋଇଥିବାର ଜଣାପଡ଼ିଛି। ବିସ୍ଫୋରଣ ଯୋଗୁଁ ସେଠାରେ ଅଗ୍ନିକାଣ୍ଡ ହୋଇଛି। ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନଭିସ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରାଣ ହରାଇଥିବା ଶ୍ରମିକ ପରିବାରଙ୍କ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆଜି ଗୁଜରାଟ ସେମିକନେକ୍ ସମ୍ମିଳନୀ 2026 ଆରମ୍ଭ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀର ଏହି ତୃତୀୟ ସଂସ୍କରଣ ଏକ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ପ୍ରସ୍ତୁତ କରିବାରେ ବିଶ୍ୱସ୍ତରୀୟ ଶିଳ୍ପୋଦ୍ୟୋଗୀ ଏବଂ ଆନ୍ତର୍ଜାତିକ ଅଂଶୀଦାରଙ୍କୁ ଏକତ୍ରିତ କରିବ। ପ୍ରଯୁକ୍ତିବିଦ୍ୟା ଆଧାରିତ ଆତ୍ମନିର୍ଭରଶୀଳ ଭାରତ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି କୁହାଯାଇଛି। ସମ୍ମିଳନୀରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ମାଇକ୍ରୋନ ଟେକ୍ନୋଲୋଜି ଭଳି ଶିଳ୍ପ ଉଦ୍ୟୋଗ ସହିତ 8 ଦେଶକୁ ପ୍ରତିନିଧିତ୍ୱ କରୁଥିବା 2500 ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଆର୍ଥିକ ସହଯୋଗ ତଥା ପରିଚାଳନାଗତ ଉନ୍ନତିକୁ ଆଧାର କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ ସିବିଆଇସି ଯୋଗ୍ୟ ଉତ୍ପାଦକ ଆମଦାନୀକାରୀଙ୍କ ପାଇଁ ଏକ ବିକଳ୍ପ ସୀମାଶୁଳ୍କ ଦେୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଛି। ବୋର୍ଡ ପକ୍ଷରୁ ଆଜି ଏହି ଯୋଜନା ସଂକ୍ରାନ୍ତ ଯୋଗ୍ୟତା ଏବଂ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯୋଗ୍ୟ ଉତ୍ପାଦକ ଆମଦାନୀକାରୀମାନେ ଏଣିକି ସୀମାଶୁଳ୍କ ଦେୟ ପ୍ରଦାନ ନ କରି ମଧ୍ୟ ଆମଦାନୀ ହୋଇଥିବା ସାମଗ୍ରୀକୁ ସଂଗ୍ରହ କରିପାରିବେ। ଏହା ବଦଳରେ ମାସିକ ଭିତ୍ତିରେ ପ୍ରଯୁଜ୍ୟ ଶୁଳ୍କକୁ ପ୍ରଦାନ କରିପାରିବେ। ନିର୍ମାତାଙ୍କୁ ନଗଦ ଅର୍ଥ ପ୍ରଦାନ ଏବଂ କାର୍ଯ୍ୟକ୍ଷମ ପୁଞ୍ଜିକୁ ଭଲଭାବରେ ପରିଚାଳନା କରିବାରେ ଏହା ସହଯୋଗ ପ୍ରଦାନ କରିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଜାରି କରି କହିଛି, ଏହି ପଦକ୍ଷେପ ବ୍ୟବସାୟ କରିବାର ସହଜତାକୁ ଅଧିକ ଉନ୍ନତ କରିବା ସହିତ ଅନୁପାଳନକୁ ସୁଦୃଢ଼ କରିବା ସହିତ ଘରୋଇ ଉତ୍ପାଦ ବୃଦ୍ଧିରେ ସହାୟକ ହେବ। ଏହି ସୁବିଧା ଆସନ୍ତା ମାସ 1 ଆରମ୍ଭ ହୋଇ 2028 ମାର୍ଚ୍ଚ 31 ପର୍ଯ୍ୟନ୍ତ ଜାରି ରହିବ। ବିଶ୍ୱସ୍ତରରେ ଦୁଗ୍ଧ ଉତ୍ପାଦନରେ ଭାରତ ନିରନ୍ତର ଭାବେ ଶୀର୍ଷସ୍ଥାନ ବଜାୟ ରଖିଛି। ମୋଟ ଦୁଗ୍ଧ ଉତ୍ପାଦନରେ ପ୍ରାୟ 25% ଭାରତର ଯୋଗଦାନ ରହିଛି। ଗତ ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ର 6% ଚକ୍ରବୃଦ୍ଧି ହାରରେ ଅଭିବୃଦ୍ଧି ହାସଲ କରି ରେକର୍ଡ କରିଛି। 2014-15 ଦୁଗ୍ଧ ଉତ୍ପାଦନ 146 ନିୟୁତ ଟନ୍ ରହିଥିବା ବେଳେ 2024-25 ଏହା 69.4% ଅଭିବୃଦ୍ଧି ସହ 247 ନିୟୁତ ଟନ୍ରେ ପହଞ୍ଚିଛି। 2024-25 ବିଶ୍ୱସ୍ତରରେ ହାରାହାରି ମୁଣ୍ଡପିଛା କ୍ଷୀର ଉପଲବ୍ଧତା 328 ଗ୍ରାମ ରହିଥିବା ବେଳେ ଭାରତରେ ଏହା 485 ଗ୍ରାମ ରହିଥିଲା। କୃଷି ବିକାଶ ଆଧାରିତ ପଶୁପାଳନ, ଦୁଗ୍ଧ, କୁକୁଡ଼ା ଏବଂ ମତ୍ସ୍ୟଚାଷ ଭଳି ଆନୁଷଙ୍ଗିକ କ୍ଷେତ୍ରର ପ୍ରସାର ଦ୍ୱାରା ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଅଧିକ ବୃଦ୍ଧି ପାଇଥିବା ଆକଳନ କରାଯାଇଛି। ଭାରତ ଏକ ବିଦ୍ୟୁତ୍ ଅଭାବୀ ରାଷ୍ଟ୍ରରୁ ବଳକା ଶକ୍ତି ଦେଶ ଭାବେ ପରିଣତ ହୋଇଛି ବୋଲି ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ବିଇଇର 25ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧନ କରି ଶ୍ରୀ ଲାଲ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଆଗାମୀ 5 ମଧ୍ୟରେ ଅତିରିକ୍ତ 30 GW ବିଦ୍ୟୁତ୍ ଶକ୍ତି ଆବଶ୍ୟକ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7 ଗ୍ରୁପ୍ 8 ପର୍ଯ୍ୟାୟର ଏହି ଅନ୍ତିମ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ର ବିଜେତା ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ତେବେ ଆଜିର ପ୍ରଥମ ମ୍ୟାଚ୍ ଅପରାହ୍ନ 3 ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅପରାହ୍ନ 3 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡ଼ିତ ପର୍ଯ୍ୟଟନକୁ ସରକାର ଦେଉଛନ୍ତି ପ୍ରାଧାନ୍ୟତା, କହିଲେ ପ୍ରଧାନମନ୍ତୀ। ପୁଡୁଚେରୀଠାରେ 2,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ। ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବିଦେଶୀ ନାଗରିକଙ୍କର ଭିସା ଅବଧି ଏବଂ ଅବସ୍ଥାନକୁ ନିୟମିତ କରିବା ନେଇ ସରକାରଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ନାଗପୁର ରାଉଲଗାଓଁ କାରଖାନାରେ ଘଟିଥିବା ବିସ୍ଫୋରଣରେ 17 ଜଣଙ୍କର ମୃତ୍ୟୁ ଏବଂ ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଅପରାହ୍ନ 3:00 ଜିମ୍ବାୱେ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।